ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଉଟିସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ଅଧ୍ୟାପକ ଓ ଶିକ୍ଷାର୍ଥୀଙ୍କୁ ଆଜି ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ପ୍ରତିରକ୍ଷା ଭାଗିଦାରୀ ଦିବସ କାର୍ଯ୍ୟକ୍ରମ। ଗାଜାରେ ଅସ୍ତ୍ରବିରତି ପାଇଁ ପ୍ରୟାସ କରିବା ନେଇ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଏବଂ ସୟଦ ମୋଦି ଆନ୍ତର୍ଜାତିକ 2024 BWF ସୁପର 300 ପ୍ରତିଯୋଗିତାରେ ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ୍ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚାରିଦିନିଆ ତାମିଲନାଡୁ ଗସ୍ତରେ ଯାଇ କୋଏମ୍ବାଟୁରରେ ପହଞ୍ଚିଛନ୍ତି। ସେ ଆଜି ୱେଲିଂଟନ୍ ଉଟିସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ଅଧ୍ୟାପକ ଏବଂ ଶିକ୍ଷାର୍ଥୀଙ୍କୁ ସମ୍ବୋଧନ କରିବେ। ଖରାପ ପାଗ ଯୋଗୁଁ ରାଷ୍ଟ୍ରପତି ଗତକାଲି ସଡ଼କ ପଥରେ ଉଟି ଅଭିମୁଖେ ଯାତ୍ରା କରିଥିଲେ। ନୀଳଗିରି ଜିଲ୍ଲାର ଆଦିବାସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ଆସନ୍ତାକାଲି ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋଏମ୍ବାଟୁର ଏବଂ ଉଟି ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଆଜି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ବିଧାୟକ ଦଳ ନେତା ହେମନ୍ତ ସୋରେନ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ରାଞ୍ଚିସ୍ଥିତ ମୋରହାବାଡ଼ି ମଇଦାନରେ ଅପରାହ୍ନ 4:00 ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ତାଙ୍କୁ ଶପଥପାଠ କରାଇବେ। ଗତକାଲି ରାଞ୍ଚିରେ ଶ୍ରୀ ସୋରେନ କହିଥିଲେ ଯେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ହେମନ୍ତ ସୋରେନ ଆଜି ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ପ୍ରସାଦ ଯାଦବ ଏବଂ ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ମଧ୍ୟ ଏହି ଉତ୍ସବରେ ଯୋଗଦେବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ଶପଥ ଗ୍ରହଣ ଉତ୍ସବ ସମୟରେ ଟ୍ରାଫିକ୍ ସମସ୍ୟା ଏଡ଼ାଇବା ପାଇଁ ଆଜି ରାଞ୍ଚିର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ଡି ଆମୋନିୟମ୍ ଫସ୍ଫେଟ୍ ସାରର ଶୀଘ୍ର ଯୋଗାଣ ସୁନିଶ୍ଚିତ କରିବା ଏବଂ ଏହାର ଉପଲବ୍ଧତା କ୍ଷେତ୍ରରେ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା କୁହାଯାଇଛି। ଏକ ବିବୃତ୍ତିରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ କହିଛି, ପରିସ୍ଥିତିର ସମାଧାନ ପାଇଁ ରାଜ୍ୟ ସରକାର, ରେଳବାଇ ଏବଂ ସାର କମ୍ପାନୀଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଉଛି। ବିଶ୍ୱବ୍ୟାପୀ ଦେଖାଦେଇଥିବା ଅସୁବିଧା ସତ୍ତ୍ୱେ 2024-25 ରବି ଋତୁରେ ଅକ୍ଟୋବର ନଭେମ୍ବର ମାସରେ 17 ଲକ୍ଷ ଟନ୍ରୁ ଅଧିକ DAP ସାର ବନ୍ଦରଗୁଡ଼ିକରେ ପହଞ୍ଚାଯାଇଥିଲା ଏବଂ ସେଗୁଡ଼ିକୁ ରାଜ୍ୟଗୁଡ଼ିକ ମଧ୍ୟରେ ବଣ୍ଟନ କରାଯାଇଛି। ଏହାବ୍ୟତୀତ ପ୍ରାୟ 6.5 ଲକ୍ଷ ଟନ୍ ଘରୋଇ ଉତ୍ପାଦକୁ ମଧ୍ୟ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପ୍ରୟାସ ଯୋଗୁଁ ଚଳିତ ରବି ଋତୁରେ 34.81 ଲକ୍ଷ ମେଟ୍ରିକ୍ ଟନ୍ DAP ସାର ସହ 55 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ନାଇଟ୍ରୋଜେନ୍, ଫସ୍ଫରସ୍, ପୋଟାସିୟମ୍ ଏବଂ ସଲ୍ଫର ସାର ମଧ୍ୟ ଯୋଗାଇ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରମୁଖ ଯୋଗାଣକାରୀଙ୍କ ରପ୍ତାନୀ ହ୍ରାସ ଏବଂ ବିଭିନ୍ନ ଭୂ ରାଜନୈତିକ କାରଣ ଯୋଗୁଁ DAP ସାର ଯୋଗାଣ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ସଶସ୍ତ୍ର ବାହିନୀ ଏବଂ ଶିଳ୍ପ ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଆଜିଠାରୁ ନୂଆଦିଲ୍ଲୀରେ ପ୍ରତିରକ୍ଷା ଭାଗିଦାରୀ ଦିବସ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ସରକାରୀ ଏବଂ ବ୍ୟବସାୟିକ ଅଂଶୀଦାରମାନଙ୍କୁ ନିକଟତର କରାଇବା ଏବଂ ବିଭିନ୍ନ ସ୍ତରରେ ରଣନୈତିକ ଯୋଗଦାନକୁ ସୁଗମ କରିବା ପାଇଁ ନୀତି ନିର୍ଦ୍ଧାରଣ କରାଯିବ। ବୈଷୟିକ ଜ୍ଞାନକୌଶଳ ଏବଂ କ୍ରୟ କ୍ଷେତ୍ରରେ ମନ୍ତ୍ରଣାଳୟ ଓ ସଶସ୍ତ ବାହିନୀର 200ରୁ ଅଧିକ କମ୍ପାନୀ ଏବଂ 100ରୁ ଅଧିକ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ। ଆମେରିକା ତୁର୍କୀ, ଇଜିପ୍ଟ, କତାର ଏବଂ ଇସ୍ରାଏଲ ସହ ମିଳିତ ଭାବେ ଗାଜାରେ ଅସ୍ତ୍ରବିରତି ପାଇଁ ପ୍ରୟାସ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଛନ୍ତି। ଇସ୍ରାଏଲ୍ ହିଜବୁଲା ମଧ୍ୟରେ ଲେବାନନରେ ଅସ୍ତ୍ରବିରତି ରାଜିନାମା ସ୍ୱାକ୍ଷରିତ ହେବାର କିଛି ସମୟ ପରେ ବାଇଡେନ୍ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଆଗାମୀ ଦିନରେ ଆମେରିକା ଗାଜାରେ ଅସ୍ତ୍ରବିରତି ପାଇଁ ପ୍ରୟାସ କରିବା ସହ ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ ହମାସ କ୍ଷମତାକୁ ନ ଆସି ଯୁଦ୍ଧ ଶେଷ କରିବା ପାଇଁ ଚେଷ୍ଟା କରାଯିବ। ଲେବାନନରେ ଅସ୍ତ୍ରବିରତିକୁ ନେଇ ହମାସ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିବା ସହ ଗାଜାରେ ଯୁଦ୍ଧବିରତି ଉପରେ ବିଚାର କରିବାକୁ ସଙ୍କେତ ଦେଇଥିଲା। ତେବେ ଇସ୍ରାଏଲ୍ର ଦାବିଗୁଡ଼ିକୁ ହମାସ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ହମାସ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗାଜାରେ ଏପର୍ଯ୍ୟନ୍ତ 44,000 ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି ଏବଂ 1,04,000 ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ଜ୍ୟାକ୍ ସୁଲିଭାନ୍ କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ଅସ୍ତ୍ରବିରତି ପାଇଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଆଉ ଏକ ପ୍ରୟାସ କରିବାକୁ ରାଜି ହୋଇଛନ୍ତି। ନାମ୍ବିଆର ଅଷ୍ଟମ ରାଷ୍ଟ୍ରପତି ଏବଂ ନ୍ୟାସନାଲ୍ ଆସେମ୍ବ୍ଲି ନିର୍ବାଚନ ଶେଷ ହୋଇଛି। ନିର୍ବାଚନରେ ରାଷ୍ଟ୍ରପତି ପଦ ପାଇଁ 15 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ 21 ରାଜନୈତିକ ଦଳ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ନାମ୍ବିଆର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ପ୍ରାୟ 1.45 ନିୟୁତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ତେବେ କେତେକ ସ୍ଥାନରେ ଭୋଟ ଗ୍ରହଣ ସମୟରେ ବ୍ୟାଲଟ୍ ପେପର ଅଭାବ ଦେଖାଦେଇଥିବା ଜଣାପଡ଼ିଛି। ଦୀର୍ଘ 34 ବର୍ଷ ହେବ କ୍ଷମତାରେ ଥିବା ଦକ୍ଷିଣ ପଶ୍ଚିମ ଆଫ୍ରିକା ପିପୁଲ୍ସ ଅର୍ଗାନାଇଜେସନ୍ ସ୍ୱାପୋର ଉପରାଷ୍ଟ୍ରପତି ନନ୍ଦୀ ଦାୟିତ୍ୱାହ ଓ ରାଷ୍ଟ୍ରପତି ଏବଂ ନ୍ୟାସନାଲ୍ ଆସେମ୍ବ୍ଲି ଆସନ ପାଇଁ 14 ରାଜନୈତିକ ଦଳ ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯଦି ସେ ବିଜୟୀ ହୁଅନ୍ତି ତେବେ ସେ ନାମ୍ବିଆର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ। ଆଜିଠାରୁ ସେଠାରେ ଭୋଟ ଗଣନା କାର୍ଯ୍ୟ ଆରମ୍ଭ ହେବ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନୂତନ ସମନ୍ୱୟ ଏବଂ ଭାଗିଦାରୀ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ଦେଇଛନ୍ତି। ଇଟାଲୀର ଫିୟୁଗିଠାରେ ଭାରତ ପ୍ରଶାନ୍ତ ମହାସାଗରୀୟ ସହଯୋଗୀଙ୍କ ସହ G7 ବୈଦେଶିକ ମନ୍ତ୍ରୀଙ୍କ ଆଉଟରିଚ୍ ବୈଠକରେ ଯୋଗଦେଇ ଡକ୍ଟର ଜୟଶଙ୍କର ସେହି ଅଞ୍ଚଳରେ 6 ପ୍ରମୁଖ କ୍ଷେତ୍ର ଉପରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ସେହି କ୍ଷେତ୍ରଗୁଡ଼ିକ ହେଉଛି ସାମୁଦ୍ରିକ ସହଯୋଗ, ସେମି କଣ୍ଡକ୍ଟର, ଯୋଗାଣ ଶୃଙ୍ଖଳ, ଅସ୍ଥାୟୀ ଋଣକୁ ଏଡ଼ାଇବା ନେଇ ସମ୍ବଳ ଉପଯୋଗ, ବିକାଶ ଲାଗି ପ୍ରଶାସନ, ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟା। ଆନ୍ତର୍ଜାତିକ ଆଇନକୁ ସମ୍ମାନ ଜଣାଇ ଏସବୁ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଜରୁରୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ଖଣି ଅଞ୍ଚଳଗୁଡ଼ିକର ପ୍ରଥମ ପର୍ଯ୍ୟାୟ ନିଲାମ ଆଜି ଅନୁଷ୍ଠିତ ହେବ। ଏଥିରେ ଆରବ ସାଗର ଏବଂ ଆଣ୍ଡାମାନ ସାଗର ଉପକୂଳ ଅଞ୍ଚଳରେ ଥିବା 13 ଖଣି ଅଞ୍ଚଳକୁ ସାମିଲ କରାଯାଇଛି। ସେଠାରୁ ମିଳୁଥିବା ଖଣିଜ ପଦାର୍ଥ, ମୌଳିକ ଢାଞ୍ଚାର ବିକାଶ, ସବୁଜ ଶକ୍ତି ରୂପାନ୍ତରଣ ଏବଂ ଅତ୍ୟାଧୁନିକ ନିର୍ମାଣ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସମୁଦ୍ର ଗର୍ଭରେ ଥିବା ଖଣିଜ ସମ୍ପଦର ଅନୁସନ୍ଧାନ ଏବଂ ଏହାର ଉତ୍ତୋଳନ ଦିଗରେ ଏହି ପଦକ୍ଷେପ ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ସୟଦ ମୋଦି ଆନ୍ତର୍ଜାତିକ 2024 BWF ସୁପର 300 ପ୍ରତିଯୋଗିତାରେ ଲକ୍ଷ୍ନୌରେ ଗତକାଲି ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେହିପରି ମାଳବିକା ବନସୋଦ, ଉନ୍ନତି ହୁଡ୍ଡା ଏବଂ ତସ୍ନିମ୍ ମୀର ଓ ମହିଳା ଡବଲ୍ସ ଯୋଡ଼ି ଅଶ୍ୱନୀ ପୋନାପ୍ପା, ତନିଷା କ୍ରାଷ୍ଟୋ ଏବଂ ତ୍ରିଷା ଜଲି ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ପ୍ରଥମ ପର୍ଯ୍ୟାୟରେ ପିଭି ସିନ୍ଧୁ 21-17, 21-15 ଅନମୋଲ ଖରମ୍ଙ୍କୁ ପରାସ୍ତ କରିଥିଲେ। ସେହିପରି ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ୍ ମାଲେସିଆର ସୋଲେହେ ଦିଲ୍ଙ୍କୁ 21-12, 21-12 ପରାସ୍ତ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଉଟିସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ଅଧ୍ୟାପକ ଓ ଶିକ୍ଷାର୍ଥୀଙ୍କୁ ଆଜି ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ୍। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ପ୍ରତିରକ୍ଷା ଭାଗିଦାରୀ ଦିବସ କାର୍ଯ୍ୟକ୍ରମ। ଗାଜାରେ ଅସ୍ତ୍ରବିରତି ପାଇଁ ପ୍ରୟାସ କରିବା ନେଇ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ସୟଦ ମୋଦି ଆନ୍ତର୍ଜାତିକ 2024 BWF ସୁପର 300 ପ୍ରତିଯୋଗିତାରେ ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ୍ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ ଲଗ୍ଇନ୍ କରିପାରିବେ।